ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିଯୁକ୍ତି ସମ୍ପର୍କିତ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ଆଦର୍ଶ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଯୋଜନା। ପରିବର୍ତ୍ତନଶୀଳ ଗଣମାଧ୍ୟମ ଦୁନିଆରେ ଦେଶକୁ ସର୍ବଦା ପ୍ରାଥମିକତା ଦେବାକୁ ଆଇଆଇଏମ୍ସି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଆମେରିକା ରାଷ୍ଟ୍ରପତିଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କଲେ ୟୁକ୍ରେନ୍ ରାଷ୍ଟ୍ରପତି। ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଯୁକ୍ତି ସମ୍ପର୍କିତ ବଜେଟ୍ ପରବର୍ତ୍ତୀ ୱେବିନାରରେ ଯୋଗଦେବେ। ଆଭାସୀ ଜରିଆରେ ଆୟୋଜିତ ହେବାକୁ ଥିବା ଏହି ୱେବିନାରର ବିଷୟବସ୍ତୁ ରହିଛି ପୁଞ୍ଜିନିବେଶ, ଅର୍ଥନୀତି ଏବଂ ଉଦ୍ଭାବନ। ନିଯୁକ୍ତି ସୃଷ୍ଟି ସରକାରଙ୍କ ଅନ୍ୟତମ ପ୍ରମୁଖ କ୍ଷେତ୍ର। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ୱେବିନାର ସରକାର, ଶିଳ୍ପ, ଶିକ୍ଷାବିତ୍ ଏବଂ ନାଗରିକମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ସହ ପରିବର୍ତ୍ତନଶୀଳ ବଜେଟ୍ ଘୋଷଣାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ସାହିତ କରିବ। ନିରନ୍ତର ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱ ଏବଂ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ଆଲୋଚନା ଫଳବତୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଗତକାଲି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗତ 10 ବର୍ଷ ମଧ୍ୟରେ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଦେଶ କ୍ରମାଗତ ଭାବରେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶ ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନୀ ଏବଂ ପରମାଣୁ ଶକ୍ତିର ଇଞ୍ଜିନ୍ ଭାବରେ ଉଭା ହୋଇଛି।
ବିତେ 10 ବର୍ଷ ମେ ଭାରତ ନେ ଲଗାତାର ରିଫର୍ମସ, ଫାଇନାନ୍ସିଆଲ ଡିସିପ୍ଲିନ, ଟ୍ରାନ୍ସପରେନ୍ସି ଅର୍ ଇନ୍କ୍ଲୁଜିଭ ଗ୍ରୋଥ କୁ ଲେକର ଅପନୀ ପ୍ରତିବଦ୍ଧତା ଦିଖାଇ ହେ। କନ୍ସିଷ୍ଟେନ୍ସି ଅର୍ ରିଫର୍ମସ କା ଏସ୍ୟୋରେନ୍ସ ଏକ ଐସା ବଦଲାବ ହେ ଜିସକି ବଜହ ସେ ହମାରି ଇଣ୍ଡଷ୍ଟ୍ରି କେ ଭିତର ନୟା ଆତ୍ମବିଶ୍ୱାସ ଆୟା ହେ।
ବଜେଟ୍ରେ ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରର ପ୍ରସାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ ସ୍ଥିରତା ଓ ସଂସ୍କାରର ପ୍ରତିଶ୍ରତି ଶିଳ୍ପ କ୍ଷେତ୍ରରେ ଆତ୍ମବିଶ୍ୱାସ ଆଣିପାରିଛି ବୋଲି କହିଥିଲେ। ସରକାରଙ୍କର ପ୍ରୟାସ ଅର୍ଥନୀତି ଉପରେ କୋଭିଡ୍ର ପ୍ରଭାବକୁ ହ୍ରାସ କରିଛି ଏବଂ ଭାରତକୁ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
इस बजेट की सबसे खास बात रही अपेक्षाओं से अधिक डिलीवरी। कई सेक्टर्स ऐसे हैं जहां एक्सपर्ट्स ने भी जितनी अपेक्षाएं की थी उससे बड़े कदम सरकार ने उठाए और आपने बजट में देखा है। मैन्युफैक्चरिंग और एक्सपोर्ट को लेकर भी बजट में महत्वपूर्ण फैसले किए गए हैं।
ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀରେ ଏହାର ଏକ ଜାତୀୟ ସମ୍ମିଳନୀରେ ଆଦର୍ଶ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତର ଶୁଭାରମ୍ଭ କରିବେ। ଆନ୍ତର୍ଜାତିକ ମହିଳା ଦିବସ ପାଳନର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତ୍ୟେକ ଜିଲ୍ଲାରେ ଅତିକମ୍ରେ ଗୋଟିଏ ଆଦର୍ଶ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା କରିବା ଏହାର ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିବେ। ପାକିସ୍ତାନର ଉତ୍ତର ପଶ୍ଚିମ ଖାଇବର ପଖ୍ତୁନ୍ଖୋୱା ପ୍ରଦେଶର ବାନୁ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଗତକାଲି ଏକ ଆତ୍ମଘାତୀ ଆକ୍ରମଣରେ 4 ଜଣ ଶିଶୁଙ୍କ ସମେତ 12 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 30ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତ ସନ୍ଧ୍ୟାରେ 2 ବିସ୍ଫୋରକ ବୋଝେଇ ଗାଡ଼ି କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଏକ କାନ୍ଥରେ ଧକ୍କା ଦେବାରୁ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ହାଫିଜ୍ଗୁଲ୍ ବାହାଦୁର ସହ ସମ୍ପୃକ୍ତ ଆତଙ୍କବାଦୀ ସଂଗଠନ ଜେସ୍ ଅଲ୍ ଫର୍ସାନ୍ ନିଜକୁ ଦାୟୀ କରିଛି। ସେନା ପକ୍ଷରୁ କ୍ୟାଣ୍ଟନମେଣ୍ଟ ଭାଙ୍ଗିବାକୁ ଉଦ୍ୟମ କରିଥିବା 6 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ସହ ଅଭିଯାନ ଜାରି ରହିଛି। ଘଟଣାକୁ ପଖ୍ତୁନ୍ଖୋୱା ମୁଖ୍ୟମନ୍ତ୍ରୀ ଅଲି ଅମିନ୍ ଗଣ୍ଡାପୁର ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଛାତ୍ରଛାତ୍ରୀମାନଙ୍କୁ ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଦେବା ସହ ଲକ୍ଷ୍ୟ ପୂରଣ ଦିଗରେ ପ୍ରତିଶ୍ରତିବଦ୍ଧ ରହିବାକୁ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଆଇଆଇଏମ୍ସିର 56ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଗଣମାଧ୍ୟମ ଦୁନିଆରେ ନିରନ୍ତର ପରିବର୍ତ୍ତନ ଘଟୁଛି, ତେବେ ଦେଶକୁ ସର୍ବଦା ପ୍ରାଥମିକତା ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି। ଆଗାମୀ ଦିନରେ ଆଇଆଇଏମ୍ସିକୁ ଅତ୍ୟାଧୁନିକ ସୁବିଧା ସହ ଏକ ବିଶ୍ୱସ୍ତରୀୟ ଗଣମାଧ୍ୟମ ଅନୁଷ୍ଠାନରେ ପରିଣତ କରିବାକୁ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଶ୍ରୀ ବୈଷ୍ଣବ ଆଇଆଇଏମ୍ସିର ପରବର୍ତ୍ତୀ ସଂସ୍କରଣରେ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ଏବଂ ଯୋଗାଯୋଗ କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ଗଣମାଧ୍ୟମ ଶିଳ୍ପ ସହ ଦୃଢ଼ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗତ ଶୁକ୍ରବାର ଦିନ ହ୍ୱାଇଟ୍ ହାଉସ୍ରେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ଗତକାଲି ୟୁକ୍ରେନ୍ ରାଷ୍ଟ୍ରପତି ଏଭଳି ମନୋଭାବ ପୋଷଣ କରିଥିବା ଜଣାପଡ଼ିଛି। ଆମେରିକା ୟୁକ୍ରେନ୍କୁ ସାମରିକ ସହାୟତା ବନ୍ଦ କରିବା ପରେ ଜେଲେନ୍ସ୍କି ଶାନ୍ତି ଚୁକ୍ତି ଏବଂ ଖଣିଜ ଚୁକ୍ତି ସ୍ୱାକ୍ଷର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗତ ରାତିରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ୟୁକ୍ରେନ୍ ରାଷ୍ଟ୍ରପତି ଗତ ଶୁକ୍ରବାର ହ୍ୱାଇଟ୍ ହାଉସ୍ରେ ଅନୁଷ୍ଠିତ ବୈଠକକୁ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯଦି ରୁଷ ଯୁଦ୍ଧ ଶେଷ କରିବା ପାଇଁ ରାଜି ହୁଏ ତେବେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ନିଷେଧାଦେଶ ଓ ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରସ୍ତାବ ଉପରେ ବିଚାର କରାଯିବ। ଅନ୍ୟପକ୍ଷରେ ୟୁକ୍ରେନ୍କୁ ସାମରିକ ସହାୟତା ବନ୍ଦ କରିବା ନେଇ ଆମେରିକାର ନିଷ୍ପତ୍ତି ଉପରେ ମିଳିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେୟନ୍ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ପଦକ୍ଷେପ ନେବାକୁ ୟୁରୋପ ପ୍ରସ୍ତୁତ ଅଛି। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍ ଜେଲେନ୍ସ୍କିଙ୍କ ମତାମତକୁ ପ୍ରଶଂସା କରିଛନ୍ତି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଶାନ୍ତି ସ୍ଥାପନ ପାଇଁ ୟୁକ୍ରେନ୍ର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆମେରିକାର ସାମରିକ କଟକଣାକୁ ସ୍ୱାଗତ କରିଥିବା ଜଣାପଡ଼ିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ନୂଆଦିଲ୍ଲୀରେ ବେଲ୍ଜିୟମ୍ର ରାଜକୁମାରୀ ଆଷ୍ଟ୍ରିଡ୍ଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତ ଓ ବେଲ୍ଜିୟମ୍ ମଧ୍ୟରେ ଦୃଢ଼ ସହଯୋଗ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି ଭାରତରେ ଗ୍ରାମାଞ୍ଚଳରେ ୟୁପିଆଇର ପରିବର୍ତ୍ତନକାରୀ ପ୍ରଭାବ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବାଂଲାଦେଶର ରାଜଧାନୀରେ ଦୁଇ ଜଣ ବିଦେଶୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଉତ୍ତ୍ୟକ୍ତ ଜନତା ସେମାନଙ୍କ କାର୍କୁ ଭଙ୍ଗାରୁଜା କରିଛନ୍ତି। ସମ୍ପୃକ୍ତ ବିଦେଶୀ ନାଗରିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ଶେଖ୍ ହସିନାଙ୍କୁ ବହିଷ୍କାର କରିବା ପରଠାରୁ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ ସ୍ଥିତି ଦେଇ ଗତି କରୁଛି। ଢାକାରେ କ୍ରମାଗତ ଗଣ୍ଡଗୋଳ ଘଟୁଥିବା ବେଳେ ମହିଳା ଓ ସମ୍ପ୍ରଦାୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହିଂସାତ୍ମକ ଅପରାଧ ବୃଦ୍ଧି ପାଇଛି। ଗତ ସପ୍ତାହରେ ଢାକା ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଦେଶର ଅପରାଧ ବୃଦ୍ଧି ଏବଂ ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟୁଥିବା ଦର୍ଶାଇ ଗୃହ ପରାମର୍ଶଦାତାଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁବାଇରେ ଗତକାଲି ଅନୁଷ୍ଠିତ ଆଇସିସି ଚମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ 4 wicketରେ ଭାରତ ପରାସ୍ତ କରିଛି। ଏଥିସହିତ ଭାରତ ଫାଇନାଲ୍କୁ ଉନ୍ନୀତ ହୋଇଛି। 265 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ 11 ବଲ୍ ବାକି ଥାଇ 6 wicket ହରାଇ 267 ରନ୍ କରିଥିଲା। 2023 ବିଶ୍ୱକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ଗତକାଲି ଛକା ମାରି ବହୁ ପ୍ରତୀକ୍ଷିତ ବିଜୟ ନିଶ୍ଚିତ କରିଥିଲା। ପାୱାର ପ୍ଲେ ସମୟରେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଆଉଟ୍ ହୋଇଯାଇଥିଲେ। ତେବେ ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କ ଯୋଡ଼ି 91 ରନ୍ ସ୍କୋର କରି ଇନିଂସ ସମ୍ଭାଳିଥିଲେ। 98 ବଲ୍ରୁ ସର୍ବାଧିକ 84 ରନ୍ ସଂଗ୍ରହ କରି ବିରାଟ କୋହଲି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଶ୍ରେୟସ ଆୟର 45 ରନ୍ କରିଥିଲେ। ଏହି ବିଜୟ ସହିତ ଭାରତ ତୃତୀୟ ଥର ପାଇଁ ଆଇସିସି ଚମ୍ପିୟନ୍ସ ଟ୍ରଫି ଫାଇନାଲ୍ରେ ପ୍ରବେଶ କରିଛି। 2013ରେ ଏମ୍ଏସ୍ ଧୋନିଙ୍କ ନେତୃତ୍ୱରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଏହି ଟାଇଟଲ୍ ହାସଲ କରିଥିଲା। ତେବେ 2017ରେ ଫାଇନାଲ୍ରେ ଭାରତ ପାକିସ୍ତାନଠାରୁ ପରାଜିତ ହୋଇଥିଲା। ଆଜି ଦ୍ୱିତୀୟ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଆଜିର ବିଜେତା ସହ ଭାରତ ଆସନ୍ତା ରବିବାର ଦିନ ଫାଇନାଲ୍ ମ୍ୟାଚ୍ରେ ଅବତୀର୍ଣ୍ଣ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଯୁକ୍ତି ସମ୍ପର୍କିତ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ଆଦର୍ଶ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଯୋଜନା। ପରିବର୍ତ୍ତନଶୀଳ ଗଣମାଧ୍ୟମ ଦୁନିଆରେ ଦେଶକୁ ସର୍ବଦା ପ୍ରାଥମିକତା ଦେବାକୁ ଆଇଆଇଏମ୍ସି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଆମେରିକା ରାଷ୍ଟ୍ରପତିଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କଲେ ୟୁକ୍ରେନ୍ ରାଷ୍ଟ୍ରପତି। ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା।